ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ବିଧାନସଭା ନ ଆଜି ଉପରବେଲା ଉପସ୍ଥାପିତ ହେଲା ସିଏଜି ରିପୋର୍ଟ। ଲଘୁ ଖଣିଜ ଦରବନୁ ମିଳୁଥିବା ରାଜସ୍ୱ ଅଣଟିକସ ରାଜସ୍ୱର ମୁଖିଆ ଉତ୍ସ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଖରିଫ ଋତୁ ଥି ବଛର ଅତକା 16 ଲକ୍ଷ ଟନ୍ ଧାନ ଘିନିଛନ୍ ରାଜ୍ୟ ସରକାର। ପ୍ରାଥମିକ ବିଦ୍ୟାଳୟମାନଙ୍କେ ଆଇଷ୍ଠାନୁ ମୂଲ ହେଲା ଶିଶୁ ବାଟିକା ଥି ଖଡ଼ି ଛୁଆଁ। ଆଉ ପୁରୀ ଶ୍ରୀମନ୍ଦିର ବନକ ଲାଗି ନୀତି ଚାଲୁଥିବାନୁ ରାତିରେ 10 ବଜେ ତକ ବନ୍ଦ ରହିଛେ ସର୍ବସାଧାରଣ ଦର୍ଶନ। ଏଥର ପୁରା ଖବର। ବିଧାନସଭା ବଜେଟ୍ ଅଧିବେଶନର 16 ନମ୍ବର ଦିନେ ଗୃହ କାର୍ଯ୍ୟ ସ୍ୱାଭାବିକ ଥିଲା। ପ୍ରଶ୍ନୋତ୍ତର ଆର୍ ଶୂନ୍ୟକାଳ ସୁରୁଖୁରୁଥି ଚାଲିଥିଲା। ଆଜି ଉପରବେଲା ବିଧାନସଭାନ ଭାରତର ମହାଲେଖା ନିୟନ୍ତ୍ରକ ଆଉ ମହାସମୀକ୍ଷକ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ତରଫ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରିପୋର୍ଟକେ ଉପସ୍ଥାପନ କରିଛନ୍। ସିଏଜିର ତଥ୍ୟ ଅନୁସାରେ ରାଜ୍ୟର ଖଣି ଲିଜ୍ଧାରୀଙ୍କ ପାଖୁ ଇହାଦେ ଭିଲ୍ 3,966 କୋଟି ଟଙ୍କା ଆଦାୟ ହୋଇନାଇପାରି 131ଟା ଖଣି ଲିଜ୍ଧାରୀଙ୍କ ପାଖୁ 6 ବର୍ଷରେ 19,178 କୋଟି ଟଙ୍କା ଜରିମାନା ଆକାରେ ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେଥିର୍ ଭିତରୁ 3,966 କୋଟି ଟଙ୍କା ଆଦାୟ ନାହିଁ। ଲଘୁ ଖଣିଜ ପଦାର୍ଥନୁ ମିଳୁଥିବା ରାଜସ୍ୱ ଅଣଟିକସ ରାଜସ୍ୱର ମୁଖିଆ ଉତ୍ସ ବୋଲି ସିଏଜି ରିପୋର୍ଟଥି କୁହାଯାଇଛି। ରାଜ୍ୟ 2015-2022 ଭିତରେ ଲଘୁ ଖଣିଜ ରାଜସ୍ୱ 2,968.75 କୋଟି ଟଙ୍କା ରହିଛି। ସେନ୍ତା 2022 ମାର୍ଚ୍ଚ 31 ତାରିଖ ତକ 520 ଲଘୁ ଖଣିଜ ଉତ୍ସ ଭିତରୁ 147ଟା କାର୍ଯ୍ୟକ୍ଷମ ଅଛେ ବୋଲି ରିପୋର୍ଟଥି କୁହାଯାଇଛି। ରାଜ୍ୟ ସରକାର ଗଲା ବଛର ତୁଲନାଥି 16 ଲକ୍ଷ ଟନ୍ ଅତକା ଧାନ ଘିନିଛନ୍ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାନ କହିଛନ୍। ଯୋଗାଣ ବିଭାଗ ବାବଦ ବିଜେପି ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ରାଜ୍ୟ ସରକାର ଇ ବଛର 74 ଲକ୍ଷ ଟନ୍ ଧାନ ଘିନିଛନ୍। ଫି ବଛର 26 ଲକ୍ଷ ଟନ୍ ଚାଉଲ ଭାରତୀୟ ଖାଦ୍ୟ ନିଗମ ଏଫ୍ସିଆଇ ନେସି ବୋଲି ମନ୍ତ୍ରୀ କହିଛନ୍। ହେଲେ ଇଥର ରାଜ୍ୟ ସରକାରଙ୍କର ଅନୁରୋଧ ଥି ଆଉ 20 ଲକ୍ଷ ଟନ୍ ଅତକା ଚାଉଲ କେନ୍ଦ୍ର ସରକାର ନେବାର ଲାଗି ରାଜି ହୋଇଛନ୍। ଇତାର ଉତ୍ତରୁ ଭିଲ୍ 15 ଲକ୍ଷ ଟନ୍ ଚାଉଲ ଅଗଲି ଯାଉଛି। 10 ଲକ୍ଷ ଟନ୍ ଚାଉଲ ମହଜୁଦ ରଖବା ଲାଗି ସରକାର ଗୁଦାମ ଘର ତିଆର କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଇଜେ ଏତକର ଫି ପଞ୍ଚାୟତନ ପୋଷଣ କେନ୍ଦ୍ର ଖୋଲାଯିବା। ଏହି କେନ୍ଦ୍ରମାନଙ୍କେ ଗରିବ ଆର୍ ମଧ୍ୟବିତ୍ତମାନଙ୍କୁ ଚାଉଲ ଗହମ ଆଉ ଦାଏଲ ବାଗି ଦରବ ରିହାତି ଦରଥି ଯୋଗାଇ ଦିଆଯିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାନ କହିଛନ୍। ସେନ୍ତା ରାଇଜେ ପିଡିଏସ୍ ବ୍ୟବସ୍ଥାଥି ଗହମ ଯୋଗାବାରକେ ନେଇକରି ରାଜ୍ୟ ସରକାର ଚେରେଷ୍ଟା କରୁଛନ୍ ଆଉ ଇ ବାବଦେ ରାଜ୍ୟ ସରକାରଙ୍କ ତରଫ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି ମନ୍ତ୍ରୀ କହିଛନ୍। ରାଇଜେ ନୂଆ ଗୁଦାମ ଘର ତିଆର ଲାଗି ସରକାର ଟେଣ୍ଡର ଆହ୍ୱାନ କରିଛନ୍ ଆର୍ ତାର୍ ଉତ୍ତରୁ ଗହମ ରଖବାର ବ୍ୟବସ୍ଥା ହେଲେ ନିଶ୍ଚିତ ଭାବେ ଗହମ ବଣ୍ଟାଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଜ୍ୟ ସରକାର ବଳଭଦ୍ର ଜୈବିକ ଚାଷ ଜରିଏ ଜୈବିକ ଚାଷକେ ପ୍ରୋତ୍ସାହନ ଦେଉଛନ୍ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାନ କହିଛନ୍। ଜୈବିକ ଚାଷକେ ତହକାବାର ସହିତ ଇତାର ପରିସରକେ ବଢ଼ାବାର ଲାଗି ସରକାର ପ୍ରତିଶ୍ରତିବଦ୍ଧ। ଫସଲଟି ଅତକା କୀଟନାଶକ ବ୍ୟବହାର କରାଯାଉଥିବାନୁ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ବାରକେ ଲାଗିଛି। ସେଥିଲାଗି ଜୈବିକ ଚାଷକେ ଅତକା ପ୍ରୋତ୍ସାହନ ଦେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୃହନ କହିଛନ୍। ଜାତୀୟ ଶିକ୍ଷାନୀତି 2020 ଅଧୀନଟି ରାଜ୍ୟ ପହିଲା ଥର ଲାଗି ପ୍ରାଥମିକ ବିଦ୍ୟାଳୟମାନଙ୍କେ ଆଜି ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟନ ରାଜ୍ୟସ୍ତରୀୟ ବିଦ୍ୟାଳୟ ପ୍ରବେଶ ଆଉ ଖଡ଼ି ଛୁଆଁ ଉତ୍ସବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିଛନ୍। ରାଜ୍ୟର ସବୁ ଛୁଆଙ୍କୁ ସର୍ବୋତ୍ତମ ଆଉ ଗୁଣାତ୍ମକ ଶିକ୍ଷା ଦେବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ଆଉ ଏଥିଲାଗି ବିଦ୍ୟାଳୟମାନଙ୍କେ ଛୁଆମାନଙ୍କୁ ଅଣାଯିବା ଲାଗି ଏହି ଖଡ଼ି ଛୁଆଁ ଉତ୍ସବର ଆୟୋଜନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍।
ଆଗାମୀ ଦିନରେ ପ୍ରତ୍ୟେକ ବିଦ୍ୟାଳୟରେ ତାର ଭିତ୍ତିଭୂମି ସହିତ ଶିକ୍ଷକ ନିଯୁକ୍ତି ଏବଂ ତାର ପାରିପାର୍ଶ୍ୱିକ ଯେଉଁ ବିକାଶ କରାଯିବ ତାହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଗୋଟିଏ ବହୁତ ବଡ଼ ଭିତ୍ତିଭୂମି ପ୍ରତିଷ୍ଠା କରାଯିବ ଆଉ ଯାହାଦ୍ୱାରା ପିଲାମାନେ ନିଶ୍ଚିତ ଭାବରେ ଆଗାମୀ ଦିନରେ ସେମାନେ ଏକ ସୁନ୍ଦର ମନୋଜ୍ଞ ପରିବେଶ ଭିତରେ ସେମାନେ ପାଠ ପଢ଼ିବେ ଏବଂ ସେହି ପିଲାମାନେ ନିଶ୍ଚିତ ଭାବରେ ଆମ ସମାଜରେ ଭବିଷ୍ୟତରେ ନାଗରିକ ହୋଇ ଏ ସମାଜର ସେବା କରିବେ ରାଷ୍ଟ୍ରର କାମ କରିବେ।
ଏହି କାର୍ଯ୍ୟକ୍ରମଟି ସାମିଲ ହୋଇକରି ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାଥି 9 ଆଉ 10 କ୍ଲାସର ଛାତ୍ରଛାତ୍ରୀମାନଙ୍କ ଲାଗି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଭିଲ୍ ଶୁଭାରମ୍ଭ କରିଛନ୍। ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆଇଷ୍ଠାନୁ 4 ଦିନ ଧରିକରି ଚାଲ୍ବା। ଚଢ଼ତି ଖରାକେ ନଜରଥି ରଖିକରି ଆଜି ସକାଳର 6 ବଜେନୁ ବିଦ୍ୟାଳୟମାନଙ୍କୁ ଖୋଲାଯାଇଥିଲା। ଭାରତନ ଅବସ୍ଥାପିତ ଥିବାର ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରି ମାଥୋ ଆଜ ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ସାକ୍ଷାତକାର ସମିଆତି ଓଡ଼ିଶା ଆର୍ ଫ୍ରାନ୍ସ ଭିତରେ ଗଭୀର ସମ୍ପର୍କ ବାବଦେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୂର୍ବୋଦୟ ପରିକଳ୍ପନାଥି ଓଡ଼ିଶାର ବିକାଶ ଆର୍ ଇତାର ସହିତ ରାଜ୍ୟ ନିବେଶ ଶିକ୍ଷା ପର୍ଯ୍ୟଟନ ବାଗିର ଭିନ୍ ଭିନ୍ କ୍ଷେତ୍ରଥି ସୁଯୋଗ ବାବଦେ ଭିଲ୍ ଆଲୋଚନା ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାମାନଙ୍କେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଆଉ ଶିଶୁ ବାଟିକାଥି ଖଡ଼ି ଛୁଆଁ ଉତ୍ସବ ହୋଇଯାଇଛି। ସମ୍ବଲପୁର ସହରର ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିସରନ ଛୁଆମାନଙ୍କୁ ନୂଆ ବ୍ୟାଗ ସହିତ ପଢ଼ା ସାମାନ ଦିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଶିକ୍ଷା ଆଉ ମହିଳା ଶିଶୁ ବିକାଶ ବିଭାଗର ମିଳିତ ସହଯୋଗଥି ମଝିପଡ଼ା ପ୍ରାଥମିକ ବିଦ୍ୟାଳୟନ ଏହି ଅଭିଯାନକେ ଜିଲ୍ଲାପାଳ ଅନ୍ୟା ଦାସ ଶୁଭାରମ୍ଭ କରିଛନ୍। ଶିଶୁ ବାଟିକାଥି ନୂଆ ଛାତ୍ରଛାତ୍ରୀମାନଙ୍କୁ ଖଡ଼ି ଛୁଆଁ ଆଉ ବିଦ୍ୟାଳୟ ପ୍ରବେଶ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରନ ଥିବାର ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସନ୍ନ ହୋଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇକରି ଶିଶୁ ବାଟିକାଥି ନାଁ ଲେଖାବା ଲାଗି ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାକ୍ଷରତା ସଂଖ୍ୟା ଜ୍ଞାନ ଆଉ ସୃଜନୀ ଷ୍ଟଲ୍ର ପ୍ରଦର୍ଶନୀ କରାଯାଇଥିଲା। ଦେବଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ତରଫରୁ ଦେବଗଡ଼ ବାଳକ ପ୍ରାଥମିକ ବିଦ୍ୟାଳୟନ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଆଉ ଖଡ଼ି ଛୁଆଁ ଉତ୍ସବ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ସଭାପତିତ୍ୱ ହୋଇଥିବା କାର୍ଯ୍ୟକ୍ରମଟି ଅତିଥିମାନେ ନୂଆକରି ଆସିଥିବା ଛୁଆମାନଙ୍କୁ ଖଡ଼ି ଛୁଇଁକରି କାର୍ଯ୍ୟକ୍ରମ ମୂଲ କରିଥିଲେ। ଜିଲ୍ଲାର ଫି ପଞ୍ଚାୟତନ ଇ ବାବଦେ ସଚେତନ କରାବା ଲାଗି ତିନିଟା ସଚେତନତା ରଥକେ ଅତିଥିମାନେ ଶାଗୁଆ ପତାକା ଦେଖାଇକରି ଉଦ୍ଘାଟନ କରିଥିଲେ। ବଲାଙ୍ଗୀର ଜିଲ୍ଲା ଶିକ୍ଷା ଆଉ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମଗ୍ର ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟ ପ୍ରବେଶ ଉତ୍ସବ ଆଉ ଖଡ଼ି ଛୁଆଁର ଶୁଭାରମ୍ଭ ହୋଇଥିଲା। ଜିଲ୍ଲାପାଳ ଗୌରବ ଶିୱାଜୀ ଇସ୍ଲାମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଛୁଆଙ୍କୁ ପାରମ୍ପରିକ ରୀତିନୀତି ଖଡ଼ି ଛୁଆଁ କରିଥିଲେ। ଇତାର ସହିତ ଜିଲ୍ଲାର 14ଟା ବ୍ଲକ୍ର ଶିକ୍ଷା ଉପରେ ସଚେତନ କରାବାର ଲାଗି ସଚେତନତା ରଥକେ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ଝାରସୁଗୁଡ଼ା ତାଲପଟିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରନ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଆଉ ଖଡ଼ି ଛୁଆଁ ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଅବଲି ସୁନୀଲ ନରୱଣେ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ଛାତ୍ରଛାତ୍ରୀମାନଙ୍କୁ ପଢ଼ା ଉପକରଣ କିଟ୍ ବାଣ୍ଟିଥିଲେ। ଝାରସୁଗୁଡ଼ା ଜିଲ୍ଲାର ଆଜି 626ଟା ବିଦ୍ୟାଳୟନ ପ୍ରବେଶ ଉତ୍ସବ ଆଉ ଖଣି ଛୁଆଁ ଉତ୍ସବ ହୋଇଯାଇଛି। ସେନ୍ତା ବରଗଡ଼ ଜିଲ୍ଲା ଖଜୁରଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟନ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଆଉ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମକେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଉଦ୍ଘାଟନ କରିକରି ଛାତ୍ରଛାତ୍ରୀମାନଙ୍କୁ ଖଡ଼ି ଛୁଇଁଛନ୍। ଇ ବାବଦେ ଗୋଟିଏ ସଚେତନତା ରଥକେ ଭିଲ୍ ଶାଗୁଆ ପତାକା ଦେଖାଇକରି ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆଇଷ୍ଠାନୁ ମୂଲ ହୋଇଛି। ବଢ଼ତି ଖରାକେ ନଜରଥି ରଖିକରି ଦୁଇଟା ଖେପେ ଖାତା ଦେଖା ଚାଲବା। ଆଇଷ୍ଠାନୁ ଆଇବା 14 ତାରିଖ ତକ ପହଲା ଖେପ ଆଉ 16 ତାରିଖନୁ 28 ତାରିଖ ତକ ଦୁଇ ନମ୍ଘର ଖେପ ଖାତା ଦେଖା ହେବା। 148ଟା କେନ୍ଦ୍ରନ ପାଖାପାଖି 16,000 ଅଧ୍ୟାପକ ଖାତା ଦେଖା ଲାଗି ନିୟୋଜିତ ହୋଇଛନ୍। ଇ ବଛର 3,93,616 ଜନ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି। ଆଜ ବିଶ୍ୱ ଅଟିଜମ୍ ସଚେତନତା ଦିବସ। ଅଟିଜମ୍ ରୋଗ ମସ୍ତିଷ୍କକେ ପ୍ରଭାବିତ କର୍ସି। ମସ୍ତିଷ୍କର ବିକାଶ ସମ୍ବନ୍ଧୀୟ ରୋଗ ସାଧାରଣ ଭାବେ ଛୁଆ ଭେଲୁ ଆରମ୍ଭ ହେସି। ଇ ରୋଗଟି ପଡ଼ୁଥିବାର ଛୁଆ ଆର୍ ବୟସ୍କ ଲୋକମାନଙ୍କର ଦେଖବାର ଶୁଣବାର ଆର୍ ଅନୁଭବ କରବାର ଲକ୍ଷଣଥି ବିଚ୍ୟୁତି ଦେଖାଦେସି। ଅଟିଜମ୍ ରୋଗଥି ପଡ଼ୁଥିବାର ଛୁଆମାନଙ୍କର କହିବାର ଆର୍ ଶୁଣବାର ଶକ୍ତି ବହୁତ ପରିମାଣଥି କମିଯାଏସି। ଅଟିଜମ୍ ଗୋଟିଏ ସ୍ନାୟୁଗତ ସମସ୍ୟା ହୋଇଥିବାରୁ ଛୁଆବେଳେ ଜଣେ ଛୁଆର ମସ୍ତିଷ୍କ ଠିକ୍ କରି ବିକଶିତ ନାହିଁ ହୁଏ। ଜନମ ବେଳେ ଏହି ରୋଗ ଜଣାନାଇଁ ପଡ଼େ। ଧୀରେ ଧୀରେ ଛୁଆର ଶାରୀରିକ ଅଭିବୃଦ୍ଧି ସାଙ୍ଗେ ଏହି ରୋଗର ଲକ୍ଷଣ ଦେଖାଦେସି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଫି 100 ଛୁଆ ଭିତରେ ଜଣଙ୍କର ଅଟିଜମ୍ ରୋଗ ହେସି। ରୋଗର ଚିକିତ୍ସା କରିପାରିଲେ ଛୁଆର ବ୍ୟବହାରଥି ବହୁତ ଉନ୍ନତି ହେବାର ଦେଖାଯାଏସି ଆଉ ଛୁଆର ସାମାଜିକ ଆଉ ଯୋଗାଯୋଗ ଦକ୍ଷତା ବଢ଼ିଯାଏସି। ପୁରୀ ଶ୍ରୀମନ୍ଦିରନ ମହାପ୍ରଭୁମାନଙ୍କର ବନକ ଲାଗି ନୀତି ଚାଲିଛି। ଆଜି ଚୈତ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିନ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ସେ ସେବାର ଉତ୍ରୁ ବେଲବୁଡ଼ର 5 ବଜୁ ମନ୍ଦିରନ ଏହି ଗୁପ୍ତ ନୀତି କରାଯାଉଛି। ଏଥିଲାଗି ରାତିର 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ହପ୍ତାର ଶେଷ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ କାଲବୈଶାଖୀର ପ୍ରଭାବ ରହିବା। କଳାହାଣ୍ଡି ନୂଆପଡ଼ା ବୌଦ୍ଧ ବଲାଙ୍ଗୀର ବାଗିର ଜିଲ୍ଲାମାନଙ୍କେ କାଲବୈଶାଖୀର ବୋଲେ ଧୁକାଗଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବଲାଙ୍ଗୀରନ ରାଜ୍ୟର ସବୁ ନୁଜହ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। শেষে মুখিয়া খবর ফের ঘায়ে বিধানসভা নয়েজ উপরবেলা উপস্থাপিত হল সিএজি রিপোর্ট। খরিফ ঋতু থেকে বছর এতকা 16 লাখ টন ধান ঘিনিছেন রাজ্য সরকার। প্রাথমিক বিদ্যালয় মানকে আইষ্ঠানু মূল হল শিশু বাটিকা থেকে খড়ি ছুঁয়া। আউর পুরী শ্রীমন্দির বনক লাগি নীতি চালু থানু রাতির 10 বজে তক বন্ধ রয়েছে সর্বসাধারণ দর্শন। আজর আঞ্চলিক খবর ইন শেষ হল। জুহার।